ମୋ ନାଁ ପ୍ରଭା ସିନେ ଜାନି, ରାଇକୋଲ ଘର, ଖଜୁରୀପଡ଼ା ବ୍ଲକ, କନ୍ଧମାଳ। ମୁଁ କହିବାକୁ ଚାହୁଁଛି ପାଣି ଶାଗକୁ କେମିତି ରୋଷେଇ କରାଯିବ। ପାଣି ଶୁନଶୁନିଆ ଶାଗ, ଶୁନଶୁନିଆ ଶାଗକୁ ପ୍ରଥମେ ତୋଳିକି ଆଣିକି ଭଲରେ ସଫା କରିବ, ତାକୁ ଗୋଟେ ଜାଗାରେ ରଖିବ, ତାକୁ କିଛି ବଡି ଆଉ ଟିକେ ବାଇଗଣ କାଟିବ ଆଉ ସୋରିଷ ବେସର ବାଟିବ, ଶୁନଶୁନିଆ ଶାଗକୁ ଧୋଇଦେବ, ତାପରେ କଡ଼େଇ ବସେଇବ, ତେଲ ପକେଇବ, ଫୁଟଣ ପକେଇବ, ଟିକେ ପିଆଜ ପକେଇବ, ଲଙ୍କା ପକେଇବ, ତାକୁ ଭାଜିଦେବ, ନାଲିଆ ହେଇଗଲେ ତାକୁ ବେସର ପକେଇଦେବ, ବେସରଟା ସିଝିଗଲେ ତାକୁ ପରିବା ପକେଇଦେବ, ବଡି ବାଇଗଣକୁ ପକେଇଦେବ, ଟିକେ ଅଳ୍ପ ସମୟ ଟିକେ ଘାଣ୍ଟି ଦେଲା ପରେ ତାକୁ ଶାଗକୁ ପକେଇକି ଶାଗ ଟିକେ ଘାଣ୍ଟି ଦେବ, ତା ଦେହରେ ଟିକେ ଲୁଣ ପକେଇବ, ବାସ୍ 5-10 ମିନିଟ ପରେ ସିଝିଯିବ, ତାକୁ ଓହ୍ଲେଇ ଦେବ, ସିଏ ହେଲା ଶୁନଶୁନିଆ ଶାଗକୁ ବଡି ବାଇଗଣ ବେସର।